आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ସଂଯୋଗ ପ୍ରକଳ୍ପକୁ ଆସନ୍ତାକାଲି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। କାଜାକସ୍ତାନ ଉପପ୍ରଧାନମନ୍ତ୍ରୀଙ୍କ ସହ ନୂଆଦିଲ୍ଲୀରେ ଆଜି ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ 10 କୋଟି ଗଛ ଲଗାଯିବ କହିଲେ ଶିକ୍ଷାମନ୍ତ୍ରୀ। ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ସାମ୍ବାଦିକଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟ ଅଭିଯୋଗ ନେଇ ପୁଲିସ ମହାନିର୍ଦ୍ଦେଶକଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍। ଏବଂ ମହିଳା ହକି ଏସିଆ କପ୍ 2025 ପ୍ରତିଯୋଗିତାର କାର୍ଯ୍ୟସୂଚୀ ଘୋଷିତ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ ଆସନ୍ତାକାଲି ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ସଂଯୋଗ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରାୟ 44,000 କୋଟି ଟଙ୍କା ବ୍ୟୟରେ 272 କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ନିର୍ମିତ ହୋଇଛି। ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇଥିବା ଏହି ରେଳ ଲାଇନ୍ରେ 36 ସୁଡ଼ଙ୍ଗ ଏବଂ  943 ସେତୁ ରହିଛି। ବିଶ୍ୱର ସର୍ବୋଚ୍ଚ ରେଳ ସଂଯୋଗୀକରଣ ଚେନାବ ସେତୁ ଏବଂ ପ୍ରଥମ କେବୁଲ ମାଧ୍ୟମରେ ସଂଯୁକ୍ତ ଅଞ୍ଜି ରେଳ ସେତୁ ଏହି ରେଳ ଲାଇନ୍ର ଅଂଶ। ବର୍ଷର ସବୁ ସମୟରେ ଏହି ରେଳ ଲାଇନ୍ ମାଧ୍ୟମରେ ସୁଗମ ଯାତ୍ରା ସମ୍ଭବପର ହୋଇପାରିବ। ଆଞ୍ଚଳିକ କ୍ଷେତ୍ରରେ ଆର୍ଥିକ ବ୍ୟବସ୍ଥାକୁ ଏହା ତ୍ୱରାନ୍ୱିତ କରିବା ସହ ଗମନାଗମନ ଅଧିକ ସୁଗମ ହୋଇପାରିବ। ଚେନାବ ନଦୀ ଉପରେ 360 ମିଟର ଉଚ୍ଚତାରେ ଅବସ୍ଥିତ ଚେନାବ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ସେତୁ। ଭୂକମ୍ପ ଏବଂ ଅଧିକ ପବନର ବେଗ ସହ୍ୟ କରିବାର ଶକ୍ତି ଏହାର ରହିଛି। 1 କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଆଇଫେଲ୍ ଟାୱାରଠାରୁ 35 ମିଟର ଉଚ୍ଚ, ଘଣ୍ଟା ପ୍ରତି 260 କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ସହ୍ୟ କରିପାରୁଥିବା ଏହି ସେତୁର ଜୀବନକାଳ 120 ବର୍ଷ ଆକଳନ କରାଯାଇଛି। ଭାରତ ବୈଷୟିକ ଦକ୍ଷତାର ଏହା ଅନ୍ୟତମ ପ୍ରତୀକ। ଦୁର୍ଗମ ହିମାଳୟ ଅଞ୍ଚଳରେ ପ୍ରଥମ କେବୁଲ୍ ଷ୍ଟେଡ୍ ରେଳ ସେତୁ ଭାବେ ଅଞ୍ଜି ସେତୁ ମାନ୍ୟତା ପାଇଛି। ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ଲାଇନ୍ର କଟ୍ରା ବାନିହାଲ ସେକ୍ସନକୁ ଏହି ସେତୁ ସଂଯୋଗ କରୁଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 2 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ଶ୍ରୀମାତା ବୈଷ୍ଣୋଦେବୀ କଟ୍ରା ଏବଂ ଅନ୍ୟଟି ଶ୍ରୀନଗରରୁ କଟ୍ରାକୁ ଚଳାଚଳ କରିବ। ଆସନ୍ତା ଶନିବାରଠାରୁ ଏହି 2 ଟ୍ରେନ୍ ସପ୍ତାହକୁ 6 ଦିନ ଚଳାଚଳ କରିବ। କାଶ୍ମୀର ଉପତ୍ୟକା ଏବଂ ପ୍ରମୁଖ ତୀର୍ଥସ୍ଥଳୀଗୁଡ଼ିକୁ ଏହାଦ୍ୱାରା ସଂଯୋଗୀକରଣ ସୁଗମ ହୋଇପାରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। କଟ୍ରାଠାରେ 350 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରୀମାତା ବୈଷ୍ଣୋଦେବୀ ମେଡିକାଲ ଉତ୍କର୍ଷ ପ୍ରତିଷ୍ଠାନର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ରିଆସି ଜିଲ୍ଲାର ଏହି ପ୍ରଥମ ମେଡିକାଲ କଲେଜ ସେଠାକାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଆଜି କାଜାକସ୍ତାନ ବୈଦେଶିକ ବ୍ୟାପାର ଦାୟିତ୍ୱରେ ଥିବା ଉପପ୍ରଧାନମନ୍ତ୍ରୀ ମୁରାଟ ନୁଟଲିଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ରାଜନୈତିକ, ବାଣିଜ୍ୟ, ବିଦେଶ, ଶକ୍ତି ସହଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ରଣନୈତିକ ସହଭାଗିତାର ବିଭିନ୍ନ ଦିଗ ଉପରେ ଉଭୟ ପକ୍ଷ ଆଲୋଚନା କରିଥିବା ଜଣାପଡ଼ିଛି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଶ୍ରୀ ନୁଟଲିଙ୍କ ସମର୍ଥନକୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଗଙ୍ଗା ଦଶହରା ଉତ୍ସବର ଶୁଭ ଅବସରରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରଥମ ମହଲାରେ ଆଜି ରାଜା ରାମଙ୍କ ସହିତ ଅନ୍ୟାନ୍ୟ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏ ସମ୍ପର୍କରେ ଆମ ସମ୍ବାଦଦାତାଙ୍କର ଏକ ରିପୋର୍ଟ।
गंगा दशहरे के शुभ दिन पर अयोध्या में श्री राम मंदिर के प्रथम तल पर प्राण प्रतिष्ठा शुरू होते ही सभी दिशाओं से वैदिक मंत्रों की ध्वनि गूंजने लगी। मंदिर में राम दरबार के साथ साथ 6 अन्य मंदिरों में मूर्तियों की प्राण प्रतिष्ठा सुबह 11:25 से अभिजीत मुहूर्त में शुरू हुई। मुख्यमंत्री योगी आदित्यनाथ इस गरिमामयी क्षण के साक्षी बने। श्री राम मंदिर तीर्थ क्षेत्र ट्रस्ट की ओर से बताया गया है कि भक्तों को अभी प्रथम तल पर प्रवेश नहीं मिलेगा, इसके लिए जल्द ही ऐलान किया जाएगा। प्राण प्रतिष्ठा के चलते बड़ी संख्या में श्रद्धालु अयोध्या पहुंचे हैं। सुविधा और सुरक्षा के लिए पुख्ता इंतजाम किए गए हैं। ओम अवस्थी, आकाशवाणी समाचार, लखनऊ।
आपण माने संवाद सुनछंती आकाशवाणी रो। सारा देश रे थिबा समस्त शिक्षानुष्ठान गुडी करे 10000 कोटी गछ लगाइबार लक्ष्य रखा जाय छि बोली केंद्र शिक्षा मंत्री धर्मेंद्र प्रधान कहिछंती। विश्व परिवेश दिवस अवसर रे आज नुआ दिल्ली ଗୋଲମାର୍କେଟ୍ ସ୍ଥିତ ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ ଏକ ପେଡ୍ ମା କେ ନାମ 2.0 ଅଭିଯାନର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷାରେ ଅଂଶୀଦାର ହେବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତି ଅଧୀନରେ ସ୍କୁଲ ଶିକ୍ଷା ବିଭାଗ ଦ୍ୱାରା ପରିବେଶଗତ ଶିକ୍ଷାକୁ ମୁଖ୍ୟ ଧାରାରେ ଆଣିବା ପାଇଁ ଚେଷ୍ଟା କରାଯାଉଛି। ସ୍କୁଲଗୁଡ଼ିକରେ ଇକୋ କ୍ଲବ ଫର୍ ମିଶନ ଲାଇଫ୍ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନ କରାଇବ।
हमें पेड़ से ही ऑक्सीजन मिलता है, मनुष्य को जिंदा रखने के लिए, जीव जंतु को जिंदा रखने के लिए ऑक्सीजन बहुत ही अत्यंत आवश्यक की चीज है। तो भारत दुनिया की प्रदूषणकारी देशों में नहीं है, हमारी कार्बन एमिशन डिजायरेबल लिमिट के काफी नीचे है, उसके बावजूद भारत ने प्रतिज्ञा किया है 2070 तक हम भारत में जीरो कार्बन एमिशन करेंगे।
ଦେଶରେ ବୃଦ୍ଧି ପାଉଥିବା ମେଦବହୁଳତା ସମସ୍ୟା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଏବଂ ଜଙ୍କ୍ ଫୁଡ୍ ବର୍ଜନ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ 2025 ଉପଲକ୍ଷେ ଗୁଜରାଟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଗୁଜରାଟରେ ଏଥିପାଇଁ ବାର୍ତ୍ତା ରହିଛି, ଆଜି ଗଛ ଲଗାନ୍ତୁ, ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ। ଗୁଜରାଟରେ ପରିବେଶର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ 16,000 ବୃକ୍ଷରୋପଣ ହୋଇଥିବା ମାତୃଭବନ ବନକବଚକୁ ଉଦ୍ଘାଟନ କରିଛନ୍ତି। ଏକ ପେଡ୍ ମା କେ ନାମ 2.0 ଅଭିଯାନର ଏହା ଅଂଶସ୍ୱରୂପ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2024 ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କରିବା ସହିତ ଜନସାଧାରଣଙ୍କୁ ଅହମ୍ମଦାବାଦ ଏହି ଅବସରରେ ମୁଖ୍ୟମନ୍ତ୍ରୀ 551 ସିନ୍ଦୁର ଚାରା ରୋପଣ କରିଥିଲେ। ସିନ୍ଦୁର ହେଉଛି ଶକ୍ତି, ତ୍ୟାଗ ଓ ସ୍ଥାୟିତ୍ୱର ପ୍ରତୀକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲ ପରିବେଶଗତ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ପ୍ରତିଯୋଗୀଙ୍କୁ ସାଇକେଲ ପ୍ରଦାନ କରି ସମ୍ମାନିତ କରିଥିଲେ। ଶ୍ରୀ ପଟେଲ କହିଥିଲେ ସାଇକେଲ ହେଉଛି ପରିବେଶ ଅନୁକୂଳ ପରିବହନ ଏବଂ ଏହା ସବୁଜ ଜୀବନଶୈଳୀକୁ ବେଶ୍ ପ୍ରୋତ୍ସାହିତ କରିଥାଏ। ଏହି ମିଳିତ ପ୍ରୟାସ କେବଳ ନୀତି ନୁହେଁ, ବରଂ ଲୋକଙ୍କ ଅଂଶଗ୍ରହଣକୁ ପ୍ରତିଫଳିତ କରେ। ତେବେ ସାମୂହିକ ଚେତନା ଦ୍ୱାରା ପରିଚାଳିତ ଏକ ସବୁଜ ଗୁଜରାଟ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଟିରେ ପୋତାଯାଇଥିବା ମଞ୍ଜିକୁ ଯୁବକ ମନରେ ଧାରଣା ପର୍ଯ୍ୟନ୍ତ ଏହି ବିଶ୍ୱ ପରିବେଶ ଦିବସ ପରିବର୍ତ୍ତନର ଗୋଟିଏ ପାଦ କିମ୍ବା ଗୋଟିଏ ଗଛ ସହିତ ଆରମ୍ଭ ହେବ ବୋଲି ସ୍ମରଣ କରାଯାଇଛି। ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ 2 ସାମ୍ବାଦିକଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟକୁ କେନ୍ଦ୍ର କରି ଜାତୀୟ ମାନବାଧିକାର କମିଶନ ଏନ୍ଏଚ୍ଆର୍ସି ମଧ୍ୟପ୍ରଦେଶର ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି। କମିଶନ ମଧ୍ୟ ଏନେଇ ଗତମାସ 1 ପ୍ରେସ୍ କ୍ଲବ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଥିଲେ। ଏନେଇ କମିଶନ ମଧ୍ୟପ୍ରଦେଶର ପୁଲିସ୍ ମହାନିର୍ଦ୍ଦେଶକଙ୍କୁ 2 ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ମାନବାଧିକାର କମିଶନ କହିଛନ୍ତି 2 ସାମ୍ବାଦିକ ଓ ପୁଲିସ୍ ମଧ୍ୟରେ ହୋଇଥିବା ଅପ୍ରୀତିକର ପରିସ୍ଥିତିର ସମାଧାନ ହୋଇଯାଇଛି। ଯଦି ଏହା ସତ୍ୟ ହୋଇଥାଏ ତେବେ ଏହାଦ୍ୱାରା 2 ସାମ୍ବାଦିକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି କମିଶନ କହିଛନ୍ତି। ମହିଳା ହକି ଏସିଆ କପ୍ 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ବର୍ଷ ସେପ୍ଟେମ୍ବର 5-14 ପର୍ଯ୍ୟନ୍ତ ଚୀନ୍ର ହାଙ୍ଗ ଜାଉରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଥାଇଲାଣ୍ଡ ସହ ମୁକାବିଲା କରିବ। ପୁଲ୍ ବିରେ ଭାରତ ସହ ଜାପାନ, ଥାଇଲାଣ୍ଡ ଏବଂ ସିଙ୍ଗାପୁର ରହିଥିବା ବେଳେ ପୁଲ୍ ଏରେ ଚୀନ, କୋରିଆ, ମାଲେସିଆ ଏବଂ ଚାଇନିଜ୍ ତାଇପେ ରହିଛି। ଗତବର୍ଷ ଏହି ପ୍ରତିଯୋଗିତାରେ ଟିମ୍ ଇଣ୍ଡିଆ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ଚଳିତ ବର୍ଷ ଟାଇଟଲ ହାସଲ ଲାଗି ଉଦ୍ୟମ କରିବ। ଏସିଆ କପ୍ରେ ବିଜୟୀ ଦଳ ସିଧାସଳଖ 2026 ମହିଳା ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଲାଗି ଯୋଗ୍ୟତା ଅର୍ଜନ କରିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ସଂଯୋଗ ପ୍ରକଳ୍ପକୁ ଆସନ୍ତାକାଲି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। କାଜାଖସ୍ତାନ ଉପପ୍ରଧାନମନ୍ତ୍ରୀଙ୍କ ସହ ନୂଆଦିଲ୍ଲୀରେ ଆଜି ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ 10 ଗଛ ଲଗାଯିବ କହିଲେ ଶିକ୍ଷାମନ୍ତ୍ରୀ। ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ସାମ୍ବାଦିକଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟ ଅଭିଯୋଗ ନେଇ ପୁଲିସ ମହାନିର୍ଦ୍ଦେଶକଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍ ଏବଂ ମହିଳା ହକି ଏସିଆ କପ୍ 2025 ପ୍ରତିଯୋଗିତାର କାର୍ଯ୍ୟସୂଚୀ ଘୋଷିତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।